आकाशवाणी संवाद पढ़ुछंती आदित्य नारायण दास। मुख्य संवाद, विकसित भारत यात्रारे महिला मानंको परिवर्तनकारी भूमिका उपरे प्रधानमंत्रीको गुरुत्वारोप। फ्रांस, यूरोपीय संघ एवं बेल्जियम को आजिठारु सातदिनिया गस्तरे जिबे वैदेशिक व्यापार मंत्री। आज अपराह्नरे तेलंगाना कैबिनेटर संप्रसारण। स्वतंत्र हेलिकॉप्टर जोगे चाटेनरे अटकी रही 28 जनंकु सुरक्षित स्थानांतरण कले सिक्किम सरकार। एवं फ्लोरिडा स्थित नासार केनेडी महाकाश केन्द्ररु आक्सियम स्पेस 4 मानव महाकाश यात्रारे जिबे भारतीय महाकाशचारी शुभांशु शुक्ला। विस्तृत संवाद, विकसित भारतर यात्रारे महिलामानंको द्वारा ग्रहण करा परिवर्तनकारी भूमिका उपरे प्रधानमंत्री नरेन्द्र मोदी आलोकपात करिछंती। से कहिछंती विगत 11 वर्ष मध्यरे महिलामानंको नेतृत्वरे विकास क्षेत्रकु सरकार गुरुत्व देइछंती। केन्द्ररे एनडीए सरकारंकर 11 वर्ष पूर्ति अवसररे श्री मोदी कहिछंती विज्ञान, शिक्षा, क्रीडा, स्टार्टअप एवं सशस्त्र बाहिनी समेत समस्त क्षेत्ररे महिलामाने उत्कर्ष प्रदर्शन करुछंती एवं लोकमानंको पई प्रेरणादायी होइपारिछंती। सामाजिक गणमाध्यमरे पोस्ट करि प्रधानमंत्री कहिछंती एनडीए सरकार प्रभावशाली पदक्षेप माध्यमरे महिलामाननको नेतृत्वरे विकासकु पुनः परिभाषित करिछि। एगुडिक मध्यरे स्वच्छ भारत अभियान माध्यमरे महिलामाननको मर्यादा सुनिश्चित करिबा, जनधन आकाउंट माध्यमरे आर्थिक अंतर्भुक्तिकरण एवं तृणमूल स्तररे सेमाननकु सशक्त करिबा हेउछि प्रधान लक्ष्य। प्रधानमंत्री उज्ज्वला योजनाकु एक माइलखुंट भावे अभिहित करि कहिछंती एहि योजना अनेक घरकु धुआंमुक्त रोषेई घर देइपारिछि। मुद्रा योजना अधीनरे लक्ष लक्ष महिलांकु उद्योगी हेबारे सहायता प्रदान करिबा सह सेमानंकर स्वप्नकु मध्य साकार करिछि बोली श्री मोदी कहिछंती। प्रधानमंत्री आवास योजना अधीनरे महिलामाननकु घर जगाई देबा सह सेमानंकर सुरक्षा और सशक्तिकरण उपरे गुरुत्वपूर्ण प्रभाव पड़िछि बोली से कहिछंती। बेटी बचाओ बेटी पढ़ाओ अभियानकु प्रधानमंत्री स्मरण करि कहिछंती कन्या सन्तानको सुरक्षा पई एहा एक जातीय आन्दोलनरे परिणत होईछि। वैदेशिक व्यापार मंत्री डॉक्टर एस जयशंकर आजिठारु फ्रांस, यूरोपीय संघ एवं बेल्जियम को सातदिनिया सरकारी गस्तरे जिबे। फ्रांस गस्त अवसररे वैदेशिक मंत्री पेरिस एवं मार्सिल यात्रा करिबा सह तांको यूरोपीय संघ प्रतिपक्ष एवं फ्रांस वैदेशिक व्यापार मंत्री जीन नोएल बैरटनको सह द्विपाक्षिक आलोचना करिबे। ସେ ମଧ୍ୟ ଫ୍ରାନ୍ସର ବରିଷ୍ଠ ନେତୃତ୍ୱ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ସହ ବାର୍ତ୍ତାଳାପ କରିବାର ସୂଚନା ରହିଛି। ଡକ୍ଟର ଜୟଶଙ୍କର ପ୍ରଥମେ ଭୂମଧ୍ୟ ସାଗରୀୟ ରାଇସିନା ଆଲୋଚନାରେ ଅଂଶଗ୍ରହଣ କରିବେ। ୟୁରୋପୀୟ ସଂଘ ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ସେଠାକାର ଉଚ୍ଚ ପ୍ରତିନିଧି ଏବଂ ଉପରାଷ୍ଟ୍ରପତି କାଜା କାଲାସଙ୍କ ସହ ରଣନୈତିକ ଆଲୋଚନାରେ ଭାଗ ନେବେ। ଶ୍ରୀ ଜୟଶଙ୍କର ୟୁରୋପୀୟ ସଂଘ କମିଶନ ଏବଂ ସଂସଦର ବରିଷ୍ଠ ନେତୃତ୍ୱଙ୍କ ସହ ଯୋଗଦେବେ। ବେଲ୍ଜିୟମ୍ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ବେଲ୍ଜିୟମ୍ର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ମାକ୍ସିମ୍ ପ୍ରିଭଟ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବେଲ୍ଜିୟମ୍ର ବରିଷ୍ଠ ନେତୃତ୍ୱଙ୍କୁ ଭେଟିବେ। ସେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିବେ। ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ବୈଦେଶିକ ମନ୍ତ୍ରୀଙ୍କର ଏହି ଗସ୍ତ ୟୁରୋପୀୟ ସଂଘ, ଫ୍ରାନ୍ସ ଏବଂ ବେଲ୍ଜିୟମ୍ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ନିବିଡ଼ କରିବ ବୋଲି ଆଶା କରାଯାଉଛି। ଆଜି ଅପରାହ୍ନରେ ତେଲଙ୍ଗାନା କ୍ୟାବିନେଟ୍ ସମ୍ପ୍ରସାରଣ ହେବ। ଏହି ସମ୍ପ୍ରସାରଣରେ 3 ନୂଆ ମୁହଁ ମନ୍ତ୍ରୀ ଭାବେ ସାମିଲ ହେବେ। ହାଇଦ୍ରାବାଦର ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଜି ବିବେକ ଭେଙ୍କଟ ସ୍ୱାମୀ, ଏ ଲକ୍ଷ୍ମଣ ଏବଂ ଭାକିଟି ଶ୍ରୀହରିଙ୍କୁ ମଧ୍ୟ କ୍ୟାବିନେଟ୍ରେ ସାମିଲ କରାଯିବ। ଏମାନଙ୍କୁ ମିଶାଇଲେ ତେଲଙ୍ଗାନାରୁ କ୍ୟାବିନେଟ୍ ସଂଖ୍ୟା 15 ବୃଦ୍ଧି ପାଇବ। ଶପଥ ଗ୍ରହଣ ସ୍ଥଳରେ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ହୋଇଥିବାର ଜଣାପଡ଼ିଛି। ରାମଚନ୍ଦ୍ର ନାୟକ ତେଲଙ୍ଗାନା ବିଧାନସଭାର ଉପବାଚସ୍ପତି ପଦବୀ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକିମ୍ରେ ଆଜି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଙ୍ଗାନ୍ ଜିଲ୍ଲାର ଚାଟେନ୍ରେ ଅଟକି ରହିଥିବା 28 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ସରକାରୀ ସୂତ୍ର ଅନୁସାରେ ଚାଟେନ୍ରେ ଅଟକି ରହିଥିବା ସ୍ଥାନୀୟ ଲୋକ, ପର୍ଯ୍ୟଟକ, ଗାଡ଼ିଚାଳକ ଏବଂ ସରକାରୀ ଅଧିକାରୀଙ୍କ ଜରୁରୀ ଅନୁରୋଧକୁ ଦୃଷ୍ଟିରେ ରଖି ସିକିମ୍ ସରକାର 3 ନାବାଳକଙ୍କ ସମେତ 28 ଜଣଙ୍କୁ ସଫଳତାର ସହ ହେଲିକପ୍ଟରରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଉଦ୍ଧାର ହୋଇଥିବା ସମସ୍ତେ ସୁରକ୍ଷିତ ଭାବେ ପାକ୍ୟଙ୍ଗ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ହେଲିକପ୍ଟର ନିୟୋଜିତ ହୋଇଥିଲା, ଯାହାଫଳରେ ସେହି ଅଞ୍ଚଳରେ ଅଟକି ରହିଥିବା ଲୋକମାନଙ୍କୁ ସମୟୋଚିତ ସହାୟତା ସୁନିଶ୍ଚିତ କରାଯାଇପାରିଛି। ସୂଚନାଯୋଗ୍ୟ, ପୂର୍ବରୁ ଶୁକ୍ରବାର ଦିନ ଅଟକି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ଚାଟେନ୍ରୁ ହେଲିକପ୍ଟରରେ ସ୍ଥାନାନ୍ତରଣ କରାଯାଇଥିଲା। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବଂ ଅନ୍ୟ ତିନି ଜଣ ମଙ୍ଗଳବାର ଦିନ ଫ୍ଲୋରିଡାସ୍ଥିତ ନାସାର କେନେଡି ମହାକାଶ କେନ୍ଦ୍ରରୁ ଆକ୍ସିୟମ୍ ସ୍ପେସ୍ର ଚତୁର୍ଥ ମାନବ ମହାକାଶ ଯାତ୍ରାରେ ଯିବେ। ପ୍ରାୟ 28 ଘଣ୍ଟା ଯାତ୍ରା କରିବା ପରେ ସେମାନେ ବୁଧବାର ରାତି 10ଟାରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବେ। ଏହି ମିଶନରେ ଶୁଭାଂଶୁ ଶୁକ୍ଲା ମିଶନ ପାଇଲଟ ଭାବେ କାର୍ଯ୍ୟ କରିବେ। ତାଙ୍କ ସହ ମିଶନ କମାଣ୍ଡର ପେଗି ହ୍ୱାଇଟସନ୍ ଏବଂ ହଙ୍ଗେରୀର ବିଶେଷଜ୍ଞ ଟିବର କାପୁ ଓ ପୋଲାଣ୍ଡର ସ୍ଲାୟୋସ୍ ଉଜାନାସ୍କି ୱିନ୍ସ୍କି ୱିସ୍କି ରହିବେ। 1984 ରୁଷର ସୋୟୁଜ୍ ମିଶନରେ ରାକେଶ ଶର୍ମାଙ୍କ ଐତିହାସିକ ମହାକାଶ ଯାତ୍ରାର 41 ବର୍ଷ ପରେ ଆକ୍ସିୟମ୍ 4 ମିଶନ ଭାରତର ମହାକାଶକୁ ପୁଣିଥରେ ଯାତ୍ରା ଚିହ୍ନିତ କରୁଛି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ 14 ଦିନର ରହଣି ସମୟରେ ଆକ୍ସିୟମ୍ 4ର ମହାକାଶଚାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦ୍ୟାଳୟର ଛାତ୍ର ଏବଂ ମହାକାଶ ଶିଳ୍ପ ସହିତ ଜଡ଼ିତ ନେତାମାନଙ୍କ ସହ ଆଲୋଚନା କରିବାର ଆଶା କରାଯାଉଛି। ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫାଣ୍ଟ 2025ର 17ତମ ସଂସ୍କରଣ ମଙ୍ଗୋଲିଆର ଉଲାନବାଟରେ ଥିବା ସ୍ୱତନ୍ତ୍ର ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ଏହି ସମରାଭ୍ୟାସ ଜାତିସଂଘର ନିର୍ଦ୍ଦେଶ ଅନୁଯାୟୀ ଅର୍ଦ୍ଧ ସହରୀ ଏବଂ ପାର୍ବତ୍ୟାଞ୍ଚଳରେ ଅଣପାରମ୍ପରିକ ଯୁଦ୍ଧ ପରିଚାଳନା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଗତମାସ 31 ତାରିଖରେ ଆରମ୍ଭ ହୋଇଥିବା ଏହି ମିଳିତ ସମରାଭ୍ୟାସ ଚଳିତ ମାସ 13 ତାରିଖରେ ଶେଷ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ସମରାଭ୍ୟାସ ଉଭୟ ସେନାର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛି। ଫ୍ରେଞ୍ଚ ଓପନ୍ ଟେନିସ୍ 2025ର ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ଗତକାଲି ରାତିରେ ଆମେରିକାର ଟେନିସ୍ ଖେଳାଳି କୋକୋ ଗଫ୍ ବିଶ୍ୱର 1 ନମ୍ବର ମାନ୍ୟତାପ୍ରାପ୍ତ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ସେ ସାବାଲେଙ୍କାଙ୍କୁ 6-7, 6-2, 6-4 ସେଟ୍ରେ ପରାସ୍ତ କରିଥିଲେ। ଏଥିସହ କୋକୋ ଗଫ୍ ତାଙ୍କର ପ୍ରଥମ ରୋଲାଣ୍ଡ ଗାରସ୍ ଟାଇଟଲ୍ ଏବଂ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ହାସଲ କରିଛନ୍ତି। ଏହି ବିଜୟ ସହ 21 ବର୍ଷିଆ କୋକୋ ଗଫ୍ 2015 ପରେ ସେରେନା ୱିଲିୟମ୍ସଙ୍କ ପରେ ପ୍ୟାରିସ୍ରେ ସିଙ୍ଗଲ୍ସ ଟାଇଟଲ୍ ଜିତିଥିବା ପ୍ରଥମ ଆମେରିକୀୟ ମହିଳା ହୋଇଛନ୍ତି। 2002ରେ ୱିଲିୟମ୍ସଙ୍କ ପରେ ଏପରି କରିବାରେ ସେ ଆମେରିକାର ସର୍ବକନିଷ୍ଠ ଖେଳାଳି ମଧ୍ୟ ହୋଇପାରିଛନ୍ତି। ଲସ୍ ଆଞ୍ଜେଲସ୍ରେ ବେଆଇନ ଭାବେ ବସବାସ କରୁଥିବା ପ୍ରବାସୀମାନଙ୍କ ଉପରେ ଚଢ଼ାଉକୁ ନେଇ ଉତ୍ତେଜନା ଦେଖାଦେବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 2000 ନ୍ୟାସନାଲ୍ ଗାର୍ଡ ସୈନ୍ୟକୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ରାତିରେ ଲାଟିନୋ ଜିଲ୍ଲାର ବାସିନ୍ଦାମାନଙ୍କର ଇମିଗ୍ରେସନ୍ ଏବଂ କଷ୍ଟମ୍ ଏନ୍ଫୋର୍ସମେଣ୍ଟ ଆଇସିଇ ଫେଡେରାଲ୍ ଏଜେଣ୍ଟଙ୍କ ସହିତ ସଂଘର୍ଷ ଘଟିବା ସହ ସହରରେ ଦ୍ୱିତୀୟ ଦିନ ପାଇଁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଇସିଇ ଚଳିତ ସପ୍ତାହରେ ଲସ୍ ଆଞ୍ଜେଲସ୍ରେ 118 ଜଣଙ୍କୁ ଗିରଫ କରିଛି। ଲସ୍ ଆଞ୍ଜେଲସ୍କୁ ଅଧିକ ସୁରକ୍ଷିତ କରିବା ପାଇଁ ଏହି ଚଢ଼ାଉ କରାଯାଉଛି ବୋଲି ସୀମାନ୍ତ ଅଞ୍ଚଳରେ ଅବସ୍ଥାପିତ ଟ୍ରମ୍ପ ପ୍ରଶାସନର ବରିଷ୍ଠ ଅଧିକାରୀ ଟମ୍ ହୋମାନ୍ ଗଣମାଧ୍ୟମକୁ କହିଛନ୍ତି। ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା 3 ଦିନ ମଧ୍ୟରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡିର ସୂଚନା ଅନୁଯାୟୀ ଆଗାମୀ 2 ଦିନ ମଧ୍ୟରେ ଉପକୂଳ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ରୟାଲସୀମା ଏବଂ କର୍ଣ୍ଣାଟକରେ ଝଡ଼ବର୍ଷା, ବଜ୍ରପାତ ଏବଂ ପବନ ବହିବା ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବ ଏବଂ ମଧ୍ୟ ଭାରତରେ ଏହି ପରିସ୍ଥିତି ଚଳିତ ମାସ 11 ତାରିଖ ପର୍ଯ୍ୟନ୍ତ ବିଦର୍ଭ, ଛତିଶଗଡ଼, ଓଡ଼ିଶା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଯାତ୍ରାରେ ମହିଳାମାନଙ୍କ ପରିବର୍ତ୍ତନକାରୀ ଭୂମିକା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଫ୍ରାନ୍ସ, ୟୁରୋପୀୟ ସଂଘ ଏବଂ ବେଲ୍ଜିୟମ୍କୁ ଆଜିଠାରୁ 7 ଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଆଜି ଅପରାହ୍ନରେ ତେଲଙ୍ଗାନା କ୍ୟାବିନେଟ୍ର ସମ୍ପ୍ରସାରଣ। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚାଟେନ୍ରେ ଅଟକି ରହିଥିବା 28 ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କଲେ ସିକିମ୍ ସରକାର ଏବଂ ଫ୍ଲୋରିଡାସ୍ଥିତ ନାସାର କେନେଡି ମହାକାଶ କେନ୍ଦ୍ରରୁ ଆକ୍ସିୟମ୍ ସ୍ପେସ୍ 4 ମାନବ ମହାକାଶ ଯାତ୍ରାରେ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।